ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଆଜି ପବିତ୍ର ହରିଶୟନ ଏକାଦଶୀ ଅବସରରେ ରଥ ଉପରେ ମହାପୁରୁମାନଙ୍କର ସୁନାବେଶ ହେବା। ମହଣ ମହଣ ସୁନା ଅଳଙ୍କାର ଦେଇ ମହାପୁରୁମାନେ ସଜେଇ ହେବେ। ଗଲାକାଲ ମହାପୁରୁମାନେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ିକରି ବାହୁଡ଼ା ଯାତ୍ରାଟି ଫେରିଛନ୍। ଆଜି ସକାଳୁ ରଥ ଉପରେ ମଙ୍ଗଳ ଆଳତୀ ମୈଲମ ତଡ଼ପ ଲାଗି ବାଗି ଦୈନନ୍ଦିନ ନୀତି କରାଯିବା। ସନ୍ଧ୍ୟା ଆଳତୀ ନୀତି ଉତ୍ରୁ ଶ୍ରୀଜୀଉମାନଙ୍କର ଦୁର୍ଲଭ ସୁନାବେଶ ହେବା। ଲାଖ ଲାଖ ଭକ୍ତ ଏହି ବେଶ ଦର୍ଶନ ଲାଗି ଭିଡ଼ ହେବାର ସମ୍ଭାବନାକେ ନଜରଥି ରଖିକରି ପ୍ରଶାସନ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକଠାନୁ କରାଯାଇଥିବାର ବ୍ୟାରିକେଡ୍ ଦେଇକରି ସିଂହଦ୍ୱାର ଆଗାଡ଼େ ଥିବା ରଥମାନେ ପରିକ୍ରମାର ସହାୟତେ ଦର୍ଶନ ସାରିକରି ଫିରବାର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ସନ୍ଧ୍ୟାର ପାଖାପାଖି 5 ବଜେନୁ ସୁନାବେଶ କରାଯିବାରକେ ଲକ୍ଷ୍ୟ ରଖାଯାଇଥିବା ବେଳେ ଭକ୍ତମାନେ ରାତି 11 ବଜେ ତକ୍ ଏହି ବେଶ ଦର୍ଶନ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଆ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତାରୁ ଆଞ୍ଚଳିକ ଭାଷା ଦେଇ ତାର ପ୍ରସାରଣ କରାଯିବା। ଯୁଆନ ପିଢ଼ି ଭିତରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲିକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ହୋଇଥିବା ଦୁଇଦିନିଆ ୟଙ୍ଗ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ 2026ର ଉଦ୍ଘାଟନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟପାଳ ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ପରମ୍ପରା ଆଧାରିତ ରହିବାରକେ ଆହ୍ୱାନ ଦେଇଛନ୍। ସଙ୍କଟ ସମୟଥି ଯୁଆନ ପିଢ଼ି ସବୁନୁ ନୂଆ ସମାଧାନର ସୂତ୍ର ଦେଇଥିସନ୍ ବୋଲିକରି ଆତ୍ମବିଶ୍ୱାସ ପ୍ରକାଶ କରିକରି ରାଜ୍ୟପାଳ ଅଂଶଗ୍ରହଣକାରୀମାନଙ୍କୁ ଆତ୍ମବିଶ୍ୱାସର ସହିତ କହେବାର, ଧୈର୍ଯ୍ୟର ସହିତ ଶୁଣବାର, ଭିନ୍ନ ମତକେ ସମ୍ମାନ କରବାର ଆର୍ ବ୍ୟକ୍ତିଗତ ପସନ୍ଦ ଉପରେ ଜାତୀୟ ସ୍ୱାର୍ଥକେ ପ୍ରାଧାନ୍ୟ ଦେବାରକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ସୋମବାର ଦିନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଜିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ jonashunani.odisha.gov.in ପୋର୍ଟାଲ୍ଥି ପଞ୍ଜୀକରଣ କରିପାରିବେ। ଭାରତୀୟ ରେଲ୍ଥି ଯାତ୍ରୀମାନଙ୍କର ସୁରକ୍ଷାକେ ସବୁନୁ ଜହ ପ୍ରାଥମିକତା ଦିଆଯାଉଛି ବୋଲି ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ରାଜ୍ୟସଭାରେ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍, ସରକାରଙ୍କ ତରଫୁ ରେଲ୍ର ସୁରକ୍ଷା ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଥିବାରୁ ରେଲ୍ ଦୁର୍ଘଟଣା କମିଛି। 2014-15 ବର୍ଷରେ 135ଟା ରେଲ୍ ଦୁର୍ଘଟଣା ହୋଇଥିବା ବେଳେ ଇ ଆର୍ଥିକ ବର୍ଷରେ ଖାଲି 2ଟା ରେଲ୍ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍, ରେଲ୍ ସୁରକ୍ଷା ବାବଦ ଖର୍ଚ୍ଚା ବିଲ୍ ବଢ଼ିଛି। 2026-27 ଆର୍ଥିକ ବର୍ଷରେ ଏଥିଲାଗି 1,20,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲିକରି ଶ୍ରୀ ବୈଷ୍ଣବ କହିଛନ୍। ଦେଶେ ଗଲା ଏପ୍ରିଲ୍ ମାସର ଶେଷ ତକ୍ 399ଟା ପୋକ୍ସୋ କୋର୍ଟ ସହିତ 775ଟା ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ରମ ହେଉଛି ବୋଲିକରି କେନ୍ଦ୍ର ଆଇନ ଆର୍ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍। ଲୋକସଭାର ଏହି ବାବଦର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମେଘୱାଲ କହିଛନ୍ତି, ଅଦାଲତମାନଙ୍କର ଅଧୀନତି 2025 ମସିହାତି 1,43,936 ମାମଲା ପଞ୍ଜୀକୃତ ହୋଇଥିଲା। ସେଥିରେ ଭିତରୁ 66,500 ମାମଲାର ସମାଧାନ ହୋଇଛି। ଓଡ଼ିଶାନୁ ଏସେନ୍ ମୋଟ 44ଟା ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ରମ ହେଉଛି। ଏଥି 23ଟା ପୋକ୍ସୋ କୋର୍ଟ ରହିଥିବାର ଜଣାପଡ଼ିଛି। ରାଜ୍ୟ ଇଲେକ୍ଟ୍ରିକ୍ ଗାଡ଼ି ଇଭିର ଗତିଶୀଳତାକେ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କର ଭାରୀ ଶିଳ୍ପ ମନ୍ତ୍ରଣାଳୟ ତରଫୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ର ବିକାଶ ଲାଗି ପିଏମ୍ ଇ ଡ୍ରାଇଭ୍ ଯୋଜନାଥି 40,50,75,740 ଅନୁଦାନକେ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍, ପୂର୍ବୋଦୟର ପ୍ରବେଶ ପଥ ଓଡ଼ିଶାକେ କେନ୍ଦ୍ର ସରକାରଙ୍କର ଏଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଆର୍ ଇନ୍ଧନ ସଞ୍ଚୟ ଲାଗି ସାରା ଦେଶେ ଇଭି ବ୍ୟବହାର ବଢ଼ିଛେ। ଗଲା ଜୁନ୍ ମାସେ ଓଡ଼ିଶାର ସବୁନୁ ଜହ ପ୍ରତିଶତ ଇଭି ବିକ୍ରି ହୋଇଥିବାର ଶ୍ରୀ ଜେନା କହିଛନ୍। ସିପିଇଟି ଆର୍ ଦ୍ୱିତୀୟ ବର୍ଷ ବିଏଡ୍, ବିଏଚ୍ଇଡି, ଏମ୍ଏଡ୍ ଲାଗି ଫାଇନାଲ୍ ପ୍ରବେଶିକା ମାର୍କ 2026 ଗଲାକାଲି ବାହାରିଛି। ଆବେଦନକାରୀମାନେ ସ୍ୟାମ୍ସ ପୋର୍ଟାଲ୍ଥି ସେମାନଙ୍କର ଚୂଡ଼ାନ୍ତର ସଂଶୋଧିତ ପ୍ରବେଶିକା ମାର୍କ ଦେଖିବାରକେ ପରାମର୍ଶ ଦିଆଯାଇଛି। ଯୋଗ୍ୟ ଆବେଦନକାରୀମାନେ ଆଇବା 27 ତାରିଖ ଦିନ 3 ବଜେ ଉତ୍ତରୁ ସେମାନଙ୍କର ଚଏସ୍ ଲକିଂ କରିପାରିବେ। ଏ ବାବଦର ଅଧିକା ସୂଚନା ଖୁବ୍ ଜଲ୍ଦି ଦିଆଯିବା। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରନୁ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାରୁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କେନ୍ଦୁଝର ମୟୂରଭଞ୍ଜ ସହିତ 16ଟା ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାରୁ ଅତି ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଏନ୍ଏ ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।